ধন্যবাদ ভক্ত বন্ধুমানে, জয় জগন্নাথ, জয় জগন্নাথ। ରଥଯାତ୍ରା ଦେଖିବା ପାଇଁ ଦୁଇ ଜଣ ଭକ୍ତ ଇଚ୍ଛା କରିଛନ୍ତି ମନରେ, ଜଣେ ଭକ୍ତ ଅନ୍ଧ ଆଉ ଜଣେ ଛୋଟା। ଏମାନେ କେମିତି ଯିବେ ଜଗନ୍ନାଥ ଧାମକୁ? ହେ ପ୍ରିୟ ଭକ୍ତ ମନମାନେ ଧ୍ୟାନ ଦେବେ, ମହାପ୍ରଭୁ ଜଗନ୍ନାଥଙ୍କର କି କରୁଣା ତାଙ୍କ ପ୍ରତି ହେଲା! ଆହା, ଠାକୁର ଚାହିଁଲେ କଣ ନ ହବ? ଅକର୍ମା ଦାନି ସେ ଅଟନ୍ତି, କର୍ମେ ନଥିଲେ ଜାତିଛନ୍ତି। ଅକର୍ମା ଦାନୀ ସେ ଅଟନ୍ତି, ଅକର୍ମା ଦାନୀ ସେ ଅଟନ୍ତି, କର୍ମେ ନଥିଲେ ଜାତିଛନ୍ତି। ଜଗନ୍ନାଥ ମହିମା ଆପଣ ମାନେ ଶୁଣନ୍ତୁ। ଗୀତ କରାହଉଛି ଭାବର କଥା, ଆପଣ ମାନେ ଯେ କୋଳାହଳ କରୁଛନ୍ତି, ଯୋଉମାନେ ଅଛନ୍ତି ଅଭିଭାବକ ମାନେ, ତାଙ୍କୁ ସେ ପିଲାମାନଙ୍କୁ ଟିକେ ବନ୍ଦ କରନ୍ତୁ କରୁଛନ୍ତି। ହଁ ହଁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ଜଗନ୍ନାଥ ତାଙ୍କ ପାଖକୁ ନେଇଗଲେ, ଏ ହେଉଛି ଭକ୍ତର ଭାବ। ଜଗନ୍ନାଥ
ଯିବି ମତେ ପାଗଳ ଶ୍ରୀ ଭକ୍ତ ମନ ମାନେ ଅଙ୍ଗ କଣ କହୁଛନ୍ତି ଦେଖିଲେ ଜଗନ୍ନାଥ ମହାପ୍ରଭୁ ହେ ମହାପ୍ରଭୁ
ଦୁଃଖରେ ଅନ୍ଧ କହୁଛି ପ୍ରଭୁ ତୁମକୁ ଦେଖି ନାହିଁ କଳା କି ଗୋରା କେମିତି ତୁମେ ଆଜନ ମୁଁ ଜାଣିନାହିଁ ଦୁଃଖରେ ଅନ୍ଧ କହୁଛି ପ୍ରଭୁ ତୁମକୁ ଦେଖି ନାହିଁ କଳା କି ଗୋରା କେମିତି ତୁମେ ଆଜନ ମୁଁ ଜାଣିନାହିଁ ଗୋଟା କହୁଛି
ଜଗନ୍ନାଥ ମହାପ୍ରଭୁଙ୍କୁ ସୁଟା ଭକ୍ତ ଜଣ କଣ କହୁଛନ୍ତି ଧ୍ୟାନ ଦେବେ ବିଦକ୍ଷା ଶ୍ରୋତା ମଣ୍ଡଳୀ
ଛୋଟା କହୁଛି ଛୋଟା କହୁଛି ହେ ମହାବାହୁ ଶୁଣ ମୋ ଦୁଃଖ କଥା ଶୁଣ ମୋ ଦୁଃଖ କଥା ଗୋ ପାଦ ପ୍ରଭୁ ରଖିବୁ ବୋଲି ମୋତେ କରିଛୁ ଛୋଟା
ଜଗନ୍ନାଥଙ୍କୁ ଏ କଥା ପଥ କେଡ଼ବଡ଼ ବାଧିଲା ଠାକୁର କହିଲେ ଆହା ମୁଁ ଗୋଟେ ଅବହେଳା କରିଛି ଭକ୍ତମାନଙ୍କ ପ୍ରତି ଜଗନ୍ନାଥ ଭାଇ ଅନୁକମ୍ପା ହେ ପ୍ରିୟ ଭକ୍ତ ମନମାନେ ଧ୍ୟାନ ଦେବେ ବିଦଗ୍ଧ ଶ୍ରୋତା ମଣ୍ଡଳୀ ଆଜି ଆପଣମାନଙ୍କ ପାଖରେ ମୁଁ ଏ ଭଜନ ଗାଇ ନିଜକୁ ହଜେଇ ଦେଇ ଆହା ଭାଗ୍ୟ ମୋ ଆପଣମାନେ ପ୍ରିୟ ଦର୍ଶକ ମାନେ କୃପା ରୂପକ କରଦାଳି ଟିକେ ଦେଲେ ପରମ ଭକ୍ତ କରିଯିବ ହେ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଛୋଟା କହୁଛି ହେ ମହାବାହୁ ଶୁଣ ମୋ ଦୁଃଖ କଥା ତୋ ପାଦ ପ୍ରଭୁ ରଖିମୁ ବୋଲି ମୋତେ କରିଛୁ ଛୋଟା ବାଧିଲା ପ୍ରଭୁଙ୍କୁ ଭାରି ଦୁହିଁକି ରହିଲେ ଉଧାରି ବାଧିଲା ପ୍ରଭୁଙ୍କୁ ଭାରି ଦୁହିଁକି ରହିଲେ ଉଧାରି
ଏମାନେ କଣ କହିଲେ ଆହା ଅଙ୍ଗ କହୁଛି ମୋତେ ଦେଖାଗଲାନି ଛୋଟା କହୁଛି ଆରେ ଭାଇ ମୋ ପାଦ କଣ ଗଲାଣି ଆହା କି ଅପୂର୍ବ ଅତି ଅପୂର୍ବ କି ଅନୁପମ୍ପା ଏ ହେଉଛି ଜଗନ୍ନାଥଙ୍କ ଭକ୍ତ ଜନ୍ମ ଭକ୍ତ ମାନ